ଏହା ଆଡଭେଣ୍ଟିଷ୍ଟ ୱାର୍ଲ୍ଡ ରେଡିଓ ଭଏସ୍ ଅଫ୍ ହୋପ୍ ଜୀବନଧାରା। ଓଡ଼ିଆ ରେଡିଓ କାର୍ଯ୍ୟକ୍ରମ ଯାହା ଆମର ଆନ୍ତର୍ଜାତୀୟ ଆଘାତ କେନ୍ଦ୍ରରୁ ପ୍ରସାରଣ କରାଯାଉଛି ପ୍ରତିଦିନ ରାତି 9:30। ମୁଁ ସୁବ୍ରତ କୁମାର ପତି ପ୍ରେମର ସହ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ଚାଲନ୍ତୁ ଆଜିର 30 ମିନିଟ୍ର କାର୍ଯ୍ୟକ୍ରମ ବିଷୟରେ ଜାଣିନେବା। ପ୍ରଥମେ ରଖିଛୁ ଆଧ୍ୟାତ୍ମିକ ଭକ୍ତିମୟ ଗୀତ, ଏହାପରେ ଶୁଣିବା ସ୍ୱାସ୍ଥ୍ୟ ବିଷୟରେ ଯାହା ଆମର ଦୈନିକ ଜୀବନରେ ଅତ୍ୟନ୍ତ ଜରୁରୀ, ଆଉ ପରିଶେଷରେ ଶୁଣିବା ପରମେଶ୍ୱରଙ୍କ ଭକ୍ତଙ୍କଠାରୁ ଜୀବନଦାୟକ ଈଶ୍ୱରଙ୍କ ବାକ୍ୟ। ପ୍ରିୟ ଶ୍ରୋତା, ତାହେଲେ ଚାଲନ୍ତୁ ଶୁଣିବା ଏକ ଆଧ୍ୟାତ୍ମିକ ଭକ୍ତିମୟ ଗୀତ, ଏହାପରେ ଶୁଣିବା ସ୍ୱାସ୍ଥ୍ୟ ସୂଚନା।
ପଦ ତଳେ ବସେ ଯେବେ ନମସ୍କାର ପ୍ରିୟ ଶ୍ରୋତା, ସେହି ସଦାପ୍ରଭୁଙ୍କ ନାମରେ ମୁଁ ଆପଣମାନଙ୍କୁ ସ୍ୱାଗତ କରୁଅଛୁ। ଏବେ ଯାଏ ଆମେ ବେଲପତ୍ର ଓ ବେଲଫଳ ବିଷୟରେ ଆମେ ଜାଣୁଅଛୁ। ବେଲଫଳ ଓ ବେଲପତ୍ର ଆମମାନଙ୍କୁ ଅନେକ ପ୍ରକାର ସାହାଯ୍ୟକାରୀ ଉପକାରିକତା ଭାବରେ ଆମେ ଦେଖି ଆସୁଅଛୁ। ପ୍ରିୟ ଶ୍ରୋତା, ସେହି ପରମେଶ୍ୱର ଯିଏକି ସମସ୍ତଙ୍କର ପ୍ରଭୁ, ଆପଣମାନଙ୍କୁ ସୁସ୍ଥ ସବଳରେ ରଖନ୍ତୁ ଓ ତାହାଙ୍କ ଆଶିଷରେ ପରିଣତ କରନ୍ତୁ। ଚାଲନ୍ତୁ ପ୍ରିୟ ବନ୍ଧୁ, ଆଜି ଆମେ କିଛି ସମୟ ଏହି ବେଲପତ୍ର ବା ତାର ଫଳ ବିଷୟରେ ଆମେ ଆଲୋଚନା କରିବା। ଆମେ ସମସ୍ତେ ଯେକୌଣସି ପ୍ରକାରେ ଚର୍ମରୋଗରେ ପରିଣତ ହୋଇଥାଉ, ଏହାର ଉପାୟ କ'ଣ ହେଉଛି? ଉଦାହରଣ ସ୍ୱରୂପରେ କାଛୁକୁଣ୍ଡିଆ ଚର୍ମରୋଗ ଭଲ ହେବାକୁ ଏହାର ଉପାୟ କ'ଣ ଦେଖିବା। ବେଲପତ୍ର, ବାସଗଙ୍ଗ ପତ୍ର, ନିମ୍ବ ପତ୍ର, ବେଗୁନିଆ ପତ୍ର ସମଭାବରେ ସଂଗ୍ରହ କରି ଏହା ସହିତ ପାଞ୍ଚ ଖଣ୍ଡ ହଳଦୀ, ମଞ୍ଜି ଛଡ଼ା, ଦଶ ଗୋଟି ହରିଡ଼ା ମଞ୍ଜିକୁ ଓ ଏକ ତୋଲା ସନ୍ଦୀପ ଲଣ ଦେଇ ଭଲ ଭାବରେ ବାଟି ନେଇ ଏହାକୁ କାଛୁକୁଣ୍ଡିଆ ଚର୍ମ ରୋଗରେ ମାଲିସ କରି ଲଗାଇଲେ କିଛି ଦିନ ପରେ ଚର୍ମରୋଗ ଶୁଖି ମଉଳି ପଡ଼ିଥାଏ। ଯଦି ଆପଣଙ୍କର କାଁଳା ରୋଗ ପାଇଁ କଷ୍ଟ ହେଉଛନ୍ତି, ବେଲପତ୍ର ଏହାର ଉତ୍ତର। ପ୍ରତ୍ୟହ ବେଲରେ କଅଁଳିଆ ପତ୍ର 21, ଏହା ସହିତ ଗୋଲମରିଚ 10 ଗୋଟିକୁ ପ୍ରତ୍ୟହ ମିଶାଇ ଚବର୍ଣ୍ଣ କରି 15 ଦିନ ନିୟମିତ ସେବନ କରିଲେ କାମଳ ରୋଗକୁ ଉପକାର ମିଳିଥାଏ। କଅଁଳିଆ ବେଲପତ୍ର ରସ 5 ଗ୍ରାମ ସହିତ 6-7 ଗୋଟି ଗୋଲମରିଚରୁ ଚୂର୍ଣ୍ଣ କରି ଭଲ ଭାବରେ ପେଣ୍ଠି ଏହାକୁ 10-15 ଦିନ ସେବନ କରିଲେ କାମଳ ରୋଗ ଭଲ ହୋଇଯାଇଥାଏ। ପ୍ରିୟ ଶ୍ରୋତା, ଯଦି ଆପଣମାନଙ୍କର ଦୀର୍ଘ ଦିନ ଧରି ଆପଣଙ୍କର ମୁଣ୍ଡ ବ୍ୟଥା ଲାଗି ରହିଅଛି, ଏହି ଦୀର୍ଘ ମୁଣ୍ଡ ବ୍ୟଥାକୁ ଆପଣମାନେ କେମିତି ଦୂର କରିବେ? ଏହାର ଉପକାର ହେଉଛି ବେଲପତ୍ର। ପୁରାତନ ମୁଣ୍ଡ ବ୍ୟଥା ଭଲ ହେବାକୁ ଯଦି ଚାହୁଁଛନ୍ତି, ଏହାର ଉପକାର ହେଉଛି ବେଲପତ୍ର। ଯଦି 11 କଅଁଳିଆ ବେଲପତ୍ରକୁ ପେଶି ରସ ବାହାର କରି ପ୍ରତ୍ୟହ ପାନ କରିବ, ଏହିପରି 23 ଦିନ ପାନ କରିବେ, ଯେତେ ଦିନରୁ ପୁରୁଣା ମୁଣ୍ଡା ବ୍ୟଥା ହେଉଥିଲା ଥିଲେ ବି ଭଲ ହୋଇଯାଇଥାଏ। ପ୍ରିୟ ଶ୍ରୋତା, ଯଦି ଆପଣମାନଙ୍କର ଅର୍ଶରୋଗ ଦ୍ୱାରା ରକ୍ତ ପଡ଼ିଥିଲେ, ଏହାର ଉପକାର କ'ଣ? ଏହାଠୁ ଆମ୍ଭେମାନେ କେଉଁ ପ୍ରକାର ଉଦ୍ଧାର ପାଇବା? ପ୍ରତ୍ୟେକ ବେଲ ଚେର 5 ଗ୍ରାମ ସହିତ 5 ଗ୍ରାମ ମିଶ୍ରି ଗୁଣ୍ଡ ଭଲ ଭାବରେ ପେଶି କରି ଦିନକୁ 1 ଥର କରି 15 ଦିନ ନିୟମିତ ସେବନ କରିଲେ ଅର୍ଶରୋଗ ଭଲ ହୋଇ ରକ୍ତ ପଡ଼ିବା ବନ୍ଦ ହୋଇଯାଇଥାଏ। ପ୍ରିୟ ଶ୍ରୋତା, ଯଦି ଆପଣମାନେ ଯେକୌଣସି ପ୍ରକାରେ ଆପଣଙ୍କ ଦୁର୍ଘଟଣାରେ ହାଡ଼ ଭାଙ୍ଗି ଯାଇଅଛି ଆଉ ସେ ହାଡ଼କୁ ଯୋଡ଼ିବା ପାଇଁ ଚେଷ୍ଟା କରୁଛନ୍ତି, ଏହାର ଉପାୟ କ'ଣ? ଆଜିକାଲି ଆମେ ସମସ୍ତେ ରାସ୍ତା କଡ଼ରେ ଜାଣ ବାଣ କରିଥାଉ ଓ ଅନେକ ଦୁର୍ଘଟଣାରେ ଆମେ ପରିଣତ ହୋଇଥାଉ, ଆଉ ବେଳେ ବେଳେ ଆମ ହାତ ବା ଗୋଡ଼ର ହାଡ଼ ଭାଙ୍ଗି ଯାଇଥାଏ, ଆଉ ସେଇ ହାତ ବା ଗୋଡ଼ର ହାଡ଼କୁ ଯୋଡ଼ିବା ଉପାୟ କ'ଣ? ଯଦି ଆପଣମାନେ କଞ୍ଚା ବେଲରୁ କାଟି ନେଇ ଖରାରେ ଶୁଖାଇ ଦେବେ, ଏଥିରୁ 15 ଗ୍ରାମ ଚୂର୍ଣ୍ଣ ସହିତ ଗୋଦୁଧ 250 ଗ୍ରାମ ଗୋଲାଇ ନେବ, ଏହା ସହିତ 10 ଗ୍ରାମ ଓଜନର ଖଣ୍ଡ ହଳଦୀକୁ ବାଟି ମିଶାଇ ଦେବ, 50 ଗ୍ରାମ ଗୁଆ ଘିଅ ମିଶାଇ ସମସ୍ତ ମିଶ୍ରକୁ ଭଲ ଭାବରେ ପେଣ୍ଠି ଦେଇ ରୋଗୀକୁ ପିଇବାକୁ ଦେବ। ଭାଙ୍ଗି ଯାଇଥିବା ସ୍ଥାନରେ କେତେ ଖଣ୍ଡି ବେଲ କାଠିକୁ ରାତ୍ରରେ ବାନ୍ଧି ଏହା ଉପରେ କନା ଦ୍ୱାରା ଆବରଣ କରିନେବ। ଏହିପରି 15 ଦିନ ଯଦି ଆପଣମାନେ ନିୟମିତ କଲେ ଭାଙ୍ଗି ଯାଇଥିବା ହାଡ଼ ଯୋଡ଼ି ହୋଇଯାଇଥାଏ। ପ୍ରିୟ ଶ୍ରୋତା, ଯଦି ଆପଣମାନେ ଅନ୍ଧକାରଣା ରୋଗରେ ରହିଅଛନ୍ତି, ଏହାର ଉପାୟ ହେଉଛି ବେଲପତ୍ର। ନିୟମିତ ଭାବରେ ପ୍ରତ୍ୟହଙ୍କ ସକାଳେ ସନ୍ଧ୍ୟାରେ କିଛି କିଛି ବେଲପତ୍ର ରସ 10 ଗ୍ରାମ ପାନ କରନ୍ତି। ତତ୍ସହିତ ବେଲଗୁଣ୍ଠା ସହିତ 5 ଗୋଟି ଗୋଲମରିଚ 2 ଚାମଚ ମିଶ୍ର ଗୁଣ୍ଡ ସହିତ ଭଲ ଭାବରେ ପେଶି ପ୍ରତ୍ୟହ ଜଳଖିଆ ଖାଇବା ପୂର୍ବରୁ ଖାଇ ନେବେ। ଏହିପରି ଭାବରେ ନିୟମିତ 15 ଦିନ ସେବନ କଲେ ଅନ୍ଧକାରଣା ଦୂରରୁ ହୋଇଯାଇଥାଏ। ପ୍ରିୟ ଶ୍ରୋତା, ଏହା ହେଉଛି ବେଲପତ୍ରର ଉପକାରକତା। ଏଇ ଯେଉଁ ବେଲକାରକ ବେଲପତ୍ରର ଉପକାରକ ଆପଣମାନେ ଯଦି ବ୍ୟବହାର କରିବେ, ଆମେ ଭାବୁଛୁ ଏହା ଆପଣଙ୍କୁ ଗୋଟିଏ ଆଶୀର୍ବାଦ ହୋଇପାରିବ। ମୁଁ ଆଶା କରୁଛି ଏହି ଠିକଣା ଗୁଡ଼ାକ ଆପଣଙ୍କୁ ସାହାଯ୍ୟ କରିବ। ପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଧନ୍ୟବାଦ।
ଆମେ ଆଶା କରୁଛୁ ଯେ ଏହି ସ୍ୱାସ୍ଥ୍ୟ ସୂଚନା ଆପଣମାନଙ୍କର ଦୈନିକ ଜୀବନରେ କିଛି ସାହାଯ୍ୟ କରୁଥିବ, ତାହେଲେ ବହୁତ ଉତ୍ତମ। ବର୍ତ୍ତମାନ ଚାଲନ୍ତୁ ଶୁଣିବା ଈଶ୍ୱରଙ୍କ ଭକ୍ତଙ୍କଠାରୁ ଈଶ୍ୱରଙ୍କ ଜୀବନଦାୟକ ବାକ୍ୟ।
ନମସ୍କାର ପ୍ରିୟ ଶ୍ରୋତା, ସେହି ସର୍ବଶକ୍ତି, ସର୍ବଜ୍ଞାନୀ, ପ୍ରେମର ସାଗର, ଦୟାମୟ, ଅନ୍ତର୍ଯ୍ୟମୀ ଅନୁଗ୍ରହ ପିତାଙ୍କ ମଧୁର ନାମରେ ମୁଁ ପାଷ୍ଟର ପୂର୍ଣ୍ଣଚନ୍ଦ୍ର ଆଉ ଥରେ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମରେ ସ୍ୱାଗତ କରୁଅଛି। ସେହି ସର୍ବଶକ୍ତି ପରମେଶ୍ୱର ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ। ଆପଣଙ୍କୁ ସମସ୍ତ ପ୍ରକାର ଦୁଃଖ, କଷ୍ଟ, ବାଧା, କ୍ଲେଶ ଓ ରୋଗରୁ ଦୂରେଇ ରଖନ୍ତୁ। ଶତ୍ରୁ ଶୟତାନ ହସ୍ତରୁ ସେ ଆପଣମାନଙ୍କୁ ସୁରକ୍ଷାରେ ରଖନ୍ତୁ। ବିଶେଷ ଭାବରେ ବର୍ତ୍ତମାନ ଯେଉଁ କରୋନା ଭାଇରସ୍ ମହାମାରୀ ସାରା ପୃଥିବୀକୁ ଆପଣା ପ୍ରଭାବ ଦେଖାଉଅଛି, ସେହି ପ୍ରଭାବରୁ ଆପଣମାନଙ୍କୁ ସେ ସୁରକ୍ଷାରେ ରଖନ୍ତୁ। ତାହାଙ୍କ ପ୍ରେମ, ତାହାଙ୍କ ସ୍ନେହ, ତାହାଙ୍କ ଅନୁଗ୍ରହ ସଦାସର୍ବଦା ଆପଣଙ୍କଠାରେ ସହବର୍ତ୍ତୀ ରହୁ। ପ୍ରିୟ ଶ୍ରୋତା, ଚାଲନ୍ତୁ ଆଜି ଆମ୍ଭେମାନେ କିଛି ସମୟ ପବିତ୍ର ଶାସ୍ତ୍ର ବାଇବଲଠୁ ତାହାଙ୍କ ଜୀବନଦାୟକ ବାକ୍ୟ ଧ୍ୟାନ କରିବା। ଆଜିର ଆଲୋଚନା ହେଉଛି ଆମ୍ଭେ ତାଙ୍କ ତାରାକୁ ଦେଖିଅଛୁ, ଭାଗ 1। ବନ୍ଧୁ, ଯେତେବେଳେ ଯୀଶୁଙ୍କ ଜନ୍ମଦିନରେ ଯୀଶୁଙ୍କ ଜନ୍ମ ହେଲା, ରାଜା ହେରୋଦଙ୍କ କ୍ଲେଶରେ ପୂର୍ବରୁ ଜ୍ଞାନୀ ଲୋକମାନେ ଆସିଥିଲେ। ଜେରୁସାଲମ କହିଲେ, ଯେଉଁଦୀମାନଙ୍କ ରାଜା କିଏ? ଆମ୍ଭେ ତାହାଙ୍କୁ ପୂଜା କରିବା ପାଇଁ ଆସୁଅଛୁ, ଆମ୍ଭେ ତାହାଙ୍କ ଉପାସନା କରିବାକୁ ଆସିଅଛୁ, ଆମେ ପୂର୍ବ ଦେଶରୁ ଆସିଅଛୁ। ବନ୍ଧୁ, ପୂର୍ବର ଜ୍ଞାନୀ ଲୋକମାନେ ଦାର୍ଶିକ ନଥିଲେ, ସେମାନେ ଥିଲେ ଏକ ବଡ଼ ଏବଂ ପ୍ରଭାବଶୀଳ ବର୍ଗ ପାଇଁ ଯେଉଁଥିରେ ମହାନ ଜନ୍ମର ପୁରୁଷ ସାମିଲ ଥିଲେ, ଏବଂ ସେମାନଙ୍କ ରାଷ୍ଟ୍ରର ଅନେକ ଧନ ଏବଂ ଶିକ୍ଷା ସାମିଲ ବି ଥିଲା। ସେମାନଙ୍କ ମଧ୍ୟରେ ଅନେକ ଲୋକ ଥିଲେ ଯେଉଁମାନେ ଲୋକମାନଙ୍କର କ୍ରୀଡ଼ା ଉପରେ ଆରୋପ କରିଥିଲେ। ଅନ୍ୟମାନେ ସେମାନଙ୍କର ଅଖଣ୍ଡତା ଓ ଜ୍ଞାନ ପାଇ ସମ୍ମାନ ପାଇଥିଲେ। ଏହି ଚରିତ୍ରରେ ଜ୍ଞାନୀ ଲୋକମାନେ ଯୀଶୁଙ୍କ ପାଖକୁ ଆସିଲେ। ପରମେଶ୍ୱରଙ୍କ ଆଲୋକ ସର୍ବଦା ଆକସ୍ମିତ ତାରା ଅନ୍ଧକାର ମଧ୍ୟରେ ଉଜ୍ଜ୍ୱଳ ହେଉଥିଲା। ଏହି ମାଗି ତାରାଙ୍କ ସ୍ୱର୍ଗକୁ ଅଧ୍ୟୟନ କରିବା ପରେ ସେମାନଙ୍କର ଉଜ୍ଜ୍ୱଳ ପଥରେ ଲୁଚାଇକ ରହସ୍ୟକୁ ବୁଝିବାକୁ ଚେଷ୍ଟା କଲେ। ସେମାନେ ସୃଷ୍ଟିକର୍ତ୍ତାଙ୍କ ମହିମା ଦେଖିଲେ। ସେମାନେ ଅଧିକ ଜ୍ଞାନ ଖୋଜୁଥିଲେ। ସେମାନେ ଇବ୍ରିୟ ଶାସ୍ତ୍ରକୁ ଗଲେ। ନିଜ ଦେଶରେ ଭବିଷ୍ୟତବାଣୀ ଲେଖାଗୁଡ଼ିକ ଧନୀ ଥିଲା, ଯାହା ଜଣେ ଦିବ୍ୟ ଶିକ୍ଷକଙ୍କ ଆସିବାର ଭବିଷ୍ୟତବାଣୀ କରିଥିଲେ। ବିଲିୟମ ଯାଦୁଙ୍କର ଥିଲେ, କିନ୍ତୁ ଗୋଟିଏ ସମୟରେ ପରମେଶ୍ୱରଙ୍କ ଭବିଷ୍ୟତ ବକ୍ତା ଥିଲେ। ପବିତ୍ର ଆତ୍ମା ଦ୍ୱାରା ସେ ଇସ୍ରାଏଲର ସମୃଦ୍ଧି ଓ ମସିହଙ୍କ ପ୍ରଦର୍ଶିତ ବିଷୟରେ ଉଦ୍ଦେଶ କରିଥିଲେ, ଏବଂ ତାଙ୍କର ଭବିଷ୍ୟତବାଣୀ ଶତାବ୍ଦୀରୁ ଶତାବ୍ଦୀ ପର୍ଯ୍ୟନ୍ତ ପରମ୍ପରା ଦ୍ୱାରା ହସ୍ତାନ୍ତର କରାଯାଇଥିଲା। କିନ୍ତୁ ୱଲ୍ହୋ ନିୟମରେ ତ୍ରାଣକର୍ତ୍ତାଙ୍କ ଆଗମନ ଅଧିକ ସ୍ପଷ୍ଟ ଭାବରେ ପ୍ରକାଶ ପାଇଲା। ଏହି ତିନି ରାଜା ଆନନ୍ଦରେ ଶିଖିଲେ ଯେ ତାଙ୍କର ଆସିବା ଜ୍ଞାନୀ ଲୋକମାନେ ତାଙ୍କର ଆସିବା ନିକଟକୁ ଅଛି। ସମଗ୍ର ଜଗତ ପ୍ରଭୁଙ୍କ ମହିମା ବିଷୟରେ ପରିପୂର୍ଣ୍ଣ ହେବ। ଜ୍ଞାନୀ ଲୋକମାନେ ଆକାଶରେ ଏକ ରହସ୍ୟମୟ ଆଲୋକ ଦେଖିଥିଲେ। ସେହି ରାତି ପରମେଶ୍ୱରଙ୍କ ମହିମା ବେଥଲେହେମ୍ ପାହାଡ଼କୁ ବନ୍ୟା କରିଦେଲା। ଆଲୋକ ଶୁକ୍ଳ ହେବା ପରେ ଏକ ଉଜ୍ଜ୍ୱଳ ତାରା ଦେଖାଗଲା ଓ ଆକାଶରେ ରହିବା ପାଇଁ ଚେଷ୍ଟା କଲା। ଏହା ଏକ ସ୍ଥିର ତାରା କିମ୍ବା ଗ୍ରହ ନୁହେଁ ଏବଂ ଘଟଣାଟି ଆଗ୍ରହକୁ ଉତ୍ସାହିତ କଲା। ସେହି ତାରା ଉଜ୍ଜ୍ୱଳ ଦୂତମାନଙ୍କ ଏକ ଦୂରରୁ ଗୀତଗାନ କଲେ, କିନ୍ତୁ ଏହା ଦ୍ୱାରା ଜ୍ଞାନୀ ଲୋକମାନେ ଅଜ୍ଞାନୀ ଥିଲେ। ତଥାପି ସେମାନେ ପ୍ରଭାବିତ ଥିଲେ ଯେ ତାରାଟି ସେମାନଙ୍କ ପାଇଁ ବିଶେଷ ଆମଦାନୀ ଥିଲା। ସେମାନେ ଯାଜକ ଓ ଦାର୍ଶିକମାନଙ୍କ ସହିତ ପରାମର୍ଶ କଲେ। ସେମାନେ ପ୍ରାଚୀନ ରେକର୍ଡ଼ ସ୍କ୍ରୋଲ୍ ଗୁଡ଼ିକ ଖୋଲିଲେ। ବିଲିୟମଙ୍କ ଭବିଷ୍ୟତବାଣୀ ଘୋଷଣା କରିଥିଲା, ଏକ ତାରା ଉଦିତ ହେବ ଓ ଇସ୍ରାଏଲ ଠାରୁ ଏକ ରାଜଦଣ୍ଡ ଉଦିତ ହେବ। ତାହା ମୟାବର ପାର୍ଶ୍ୱଦ ଭେଦ କରିବ ଓ କଲହର ସମସ୍ତ ସନ୍ତାନକୁ ଚୂର୍ଣ୍ଣ କରିବ। ଗଣପୁସ୍ତକ 24:17। ଏହି ଅଜବ ତାରାକୁ ପ୍ରତିଶ୍ରୁତି କରାଯାଇଥିବା ତାରାଙ୍କ ପ୍ରଭାକ୍ତା ଭାବରେ ପଠାଯାଇଛି କି ଏହି ଜ୍ଞାନୀ ସ୍ୱର୍ଗଦୂତ ସତ୍ୟର ଆଲୋକକୁ ସ୍ୱାଗତ କରିଥିଲେ। ବର୍ତ୍ତମାନ ଏକ ଉଜ୍ଜ୍ୱଳରେ ସେମାନଙ୍କ ଉପରେ ପକାଇଗଲା। ସ୍ୱପ୍ନ ମାଧ୍ୟମରେ ସେମାନଙ୍କୁ ନବଜାତ ରାଜକୁମାର ସନ୍ଧାନରେ ଯିବାକୁ ନିର୍ଦ୍ଦେଶ କରାଯାଇଥିଲା। ପରମେଶ୍ୱରଙ୍କ ଆହ୍ୱାନରେ ଅବ୍ରାହମ ବିଶ୍ୱାସରେ ବାହାରକୁ ଗଲେ। କେଉଁଟାକୁ ଯାଉଛନ୍ତି ତାହା ନ ଜାଣି ସୁଦ୍ଧା ବାହାରିଗଲେ। ଏହିପରି Hebrews 11:8 ଲେଖାଯାଇଅଛି। ବିଶ୍ୱାସ ଦ୍ୱାରା ଇସ୍ରାଏଲ ପ୍ରତିଜ୍ଞା କରାଯାଇଥିବା ଦେଶକୁ ମେଘର ସ୍ତମ୍ଭ ଅନୁସରଣ କଲେ। ଏହି ଅଜୁହୁଦୀମାନେ ପ୍ରତିଜ୍ଞା କରାଯାଇଥିବା ତ୍ରାଣକର୍ତ୍ତା ଖୋଜିବା ପାଇଁ ବାହାରକୁ ଗଲେ। ପୂର୍ବ ଦେଶ ମୂଲ୍ୟବାନ ଜିନିଷରେ ପରିପୂର୍ଣ୍ଣ ଥିଲା। ଜ୍ଞାନୀ ଖାଲି ହାତ ବାହାର କରି ଦେଲେ ନାହିଁ, ଅଧିପତି କିମ୍ବା ଅନ୍ୟ ବ୍ୟକ୍ତିମାନଙ୍କ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ପାଇଁ ଉପହାର ପ୍ରଦାନ କରିବା ପରମ୍ପରା ଥିଲା ଏବଂ ଜମିର ସବୁଠାରୁ ଧନୀ ଉପହାର ବହନ କରାଯାଇଥିଲା। ଯୀଶୁଙ୍କ ପାଇଁ ବଳି ଉତ୍ସର୍ଗ କରିବା ପାଇଁ ଆଶୀର୍ବାଦ ପ୍ରାପ୍ତ କରିବା ପାଇଁ ରାତି ପର୍ଯ୍ୟନ୍ତ ଯାତ୍ରା କରିବା ଆବଶ୍ୟକ ଥିଲା। ଦୃଷ୍ଟିରେ ଥିବା ତାରା କିନ୍ତୁ ଯାତ୍ରୀମାନେ ଦୋହରଣା କରି ଘଟଣାକୁ ପ୍ରଲୋଭିତ କରେ। ସେମାନେ ଯେଉଁ କଥା ମାଗିଥିଲେ ସେ ବିଷୟରେ ପାରମ୍ପରିକ ଥିଲା ଓ ଭବିଷ୍ୟତବାଣୀ ବାକ୍ୟ ସେମାନେ ବିଶ୍ରାମ ପାଇଁ ପ୍ରତ୍ୟେକ ବିରତିରେ ଭବିଷ୍ୟତବାଣୀ ଗୁଡ଼ିକ ଖୋଜନ୍ତି ଏବଂ ବିଶ୍ୱାସ ଆହୁରି ଗଭୀର ହେଲା ଯେ ସେମାନେ ଦିବ୍ୟ ମାର୍ଗଦର୍ଶନ କରିଥିଲେ। ସେମାନଙ୍କ ସମ୍ମୁଖରେ ଏକ ବାହ୍ୟଚିହ୍ନ ରୂପରେ ସେମାନଙ୍କ ତାରାକା ଥିଲେ, ସେମାନଙ୍କ ପବିତ୍ର ଆତ୍ମାର ଆଭ୍ୟନ୍ତରୀଣ ପ୍ରମାଣ ଥିଲା। ସେମାନେ ସେମାନଙ୍କର ହୃଦୟକୁ ପ୍ରଭାବିତ କରୁଥିଲେ ଓ ଆଶାରେ ସେମାନଙ୍କୁ ପ୍ରେମ କରୁଥିଲା। ଦୀର୍ଘ ସମୟ ଧରି ଯାତ୍ରା ସେମାନଙ୍କ ପାଇଁ ଖୁସି ଥିଲା। ସେମାନେ ଇସ୍ରାଏଲ ଦେଶରେ ପହଞ୍ଚନ୍ତି ଓ ସେମାନଙ୍କୁ ଅବତରଣ କରିଛନ୍ତି। ଜେରୁସାଲମ ସହିତ ଅଲିଭ ପର୍ବତ ଯେତେବେଳେ ସେମାନଙ୍କୁ ମାର୍ଗଦର୍ଶନ କରୁଥିବା ତାରକା ମନ୍ଦିର ଉପରେ ରଖନ୍ତି ଓ ଏକ ଋତୁ ପରେ ସେମାନଙ୍କ ଦୃଷ୍ଟିରୁ ବିସ୍ତାର ହୁଏ। ସେମାନେ ଆଗ୍ରହୀ ପଦପେକ୍ଷରେ ପ୍ରତ୍ୟେକ ଭାଷାରେ ଆନନ୍ଦଦାୟକ ଭୋଜ ହୋଇ ପଡ଼ିଲେ, ଆଶା କରନ୍ତି, ଆଶାରେ ଭରିଗଲେ, କିନ୍ତୁ ସେମାନଙ୍କ ଅନୁସନ୍ଧାନ ବ୍ୟର୍ଥ ହେଟେ। ପବିତ୍ର ସହରରେ ପ୍ରବେଶ କରି ସେମାନେ ମନ୍ଦିରକୁ ମରାମତି କରନ୍ତି। ସେମାନଙ୍କ ଆଶ୍ଚର୍ଯ୍ୟ ପାଇଁ ସେମାନେ କେହି ପାରିଲେ ନାହିଁ ଯାହାର ନବଜାତ ତାଙ୍କର ବିଷୟରେ ଜ୍ଞାନ ଅଛି। ସେମାନଙ୍କ ପ୍ରଶ୍ନଗୁଡ଼ିକ ଆନନ୍ଦର କୌଣସି ଅଭିବ୍ୟକ୍ତି ପ୍ରକାଶ କଲେ ନାହିଁ, ବରଂ ଆଶ୍ଚର୍ଯ୍ୟ ଭୟ ନୁହେଁ, ଅବମାନତା ସହିତ ଅବ୍ୟସହ ନୁହେଁ, ଯାଜକମାନେ ପରମ୍ପରାକୁ ଅଭ୍ୟାସ କରନ୍ତି, ସେମାନେ ନିଜ ଧର୍ମକୁ ଉବେଜିତ କରନ୍ତି। ସେମାନେ ଗ୍ରୀକ୍ ଓ ରୋମିଓମାନଙ୍କ ଦ୍ୱାରା କରିବା ସମୟରେ ଓ ପାପୀମାନଙ୍କୁ ଅନ୍ୟମାନଙ୍କ ପରେ ନିରୀହ କରନ୍ତି। ଜ୍ଞାନୀ ଲୋକମାନେ ସେହି ଲୋକମାନଙ୍କୁ ଘନି ଅଛନ୍ତି ନାହିଁ। ପରମେଶ୍ୱରଙ୍କ ଦୃଷ୍ଟିରେ ସେମାନେ ପରମେଶ୍ୱରଙ୍କ ଦୃଷ୍ଟିରେ ତାଙ୍କର ଉପାସନା କରୁଥିବା ଉପାସନାକାରୀମାନଙ୍କ ଅପେକ୍ଷା ବହୁତ ଉଚ୍ଚରେ ଠିଆ ଅଟନ୍ତି। ତଥାପି ଯେଉଁମାନେ ସେମାନଙ୍କୁ ଘେନି ଅଛନ୍ତି, ଏପରିକି ପବିତ୍ର ଓରାକଲ୍ ନିଜକୁ ଅଭିଭାବିକମାନଙ୍କ ମଧ୍ୟରେ ସେମାନଙ୍କ ଆଗ୍ରହୀ ପ୍ରଶ୍ନ କୌଣସି ସହାନୁଭୂତିକୁ ସକ୍ କରେ ନାହିଁ। ଜ୍ଞାନୀ ଆଗମ ଜେରୁସାଲମରେ ଶୀଘ୍ର ବାକ୍ୟ ଦେଲା। ସେମାନଙ୍କ ଅଭୂତ କାର୍ଯ୍ୟ ଲୋକମାନଙ୍କ ମଧ୍ୟରେ ଏକ ଉତ୍ସାହ ସୃଷ୍ଟି କଲା। ସେମାନେ ରାଜା ହେରୋଦଙ୍କ ରାଜା ପ୍ରଦାତକୁ ପ୍ରବେଶ କଲେ। ମୟାବ ପ୍ରତିଦ୍ୱନ୍ଦ୍ୱୀକୁ ସୂଚନାରେ ୱିଲିୟମ ଜାଗ୍ରତ ହୋଇଥିଲା। ଅନଗତି ହତ୍ୟାଙ୍କ ତାଙ୍କ ସିଂହାସନକୁ ପଥରରେ ଦାଗ ପକାଇଲା। ବିଦେଶୀ ରକ୍ତରେ ଥିବା ଲୋକମାନେ ଯୀଶୁଙ୍କୁ ଘୃଣା କଲେ। ତାଙ୍କର ଏକମାତ୍ର ସୁରକ୍ଷା ରୋମର ଅନୁଗ୍ରହ ଥିଲା। କିନ୍ତୁ ଏହି ନୂତନ ରାଜା ଅଧିକ ଦାବି ଥିଲା। ସେ ରାଜ୍ୟରେ ସେ ଜନ୍ମ ହୋଇଥିଲେ। ଏକ ଲୋକପ୍ରିୟ ଲୋକ ହଲକୁ ଉତ୍ସାହିତ କରିବା ଏବଂ ତାଙ୍କୁ ସିଂହାସନରୁ ପରାସ୍ତ କରିବା ପାଇଁ ଯାଜକମାନେ ଅପରିଚିତ ଲୋକ ସହିତ ସଡ଼କ କରିବା ପାଇଁ ସନ୍ଦେହ କଲେ। କିନ୍ତୁ ସେ ନିଜର ଅବିଶ୍ୱାସକୁ ଲୁଚାୟିତ କଲେ। କିନ୍ତୁ ଉଚ୍ଚ ଚତୁରତା ଦ୍ୱାରା ସେମାନଙ୍କ ଯୋଜନାକୁ ବିଫଳ କରିବାକୁ ସ୍ଥିର କରିଥିଲେ। ପ୍ରଧାନ ଯାଜକ ଧର୍ମଶାସ୍ତ୍ରୀମାନଙ୍କୁ ଡାକିଲେ। ସେମାନଙ୍କୁ ମସିହଙ୍କ ଜନ୍ମ ସ୍ଥାନ ବିଷୟରେ ସେମାନଙ୍କ ପବିତ୍ର ପୁସ୍ତକ ଶିକ୍ଷା ବିଷୟରେ ସେ ପ୍ରଶ୍ନ କଲେ। ସିଂହାସନର ହତ୍ୟାକାରୀଙ୍କ ଠାରୁ ଏହି ଅନୁସନ୍ଧାନ କରି ଅପରିଚିତ ଲୋକମାନଙ୍କ ଅନୁରୋଧ ଯିହୁଦୀ ଶିକ୍ଷକମାନଙ୍କ ଗର୍ଭକୁ ହରାୟଣ କଲେ। ଯେଉଁ ଅନୁରୋଧାତ ସହିତ ସେମାନେ ଭବିଷ୍ୟତବାଣୀର ରୋଲକୁ ଗଲେ, ଈର୍ଷା ପ୍ରଣାୟତ ପ୍ରବକ୍ତାଙ୍କ କ୍ରୋଧରେ ସେ ଭାବିଲେ ଯେ ସେମାନେ ଏହି ବିଷୟରେ ସେମାନଙ୍କ ଜ୍ଞାନ ଲୁଚାଇବାକୁ ଚେଷ୍ଟା କରୁଛନ୍ତି। ଏକ ଅଧିକାର ସହିତ ସେମାନେ ଅଜ୍ଞାତ ନ କରିବାକୁ ଆଜ୍ଞା ଦେଲେ ଯେ ସେମାନଙ୍କୁ ଘନିଷ୍ଠ ସନ୍ଧାନ କରିବା ଏବଂ ସେମାନଙ୍କ ଆଶା କରାଯାଉଥିବା ରାଜାଙ୍କ ଜନ୍ମସ୍ଥାନ ଘୋଷଣା କରିବାକୁ ଆଦେଶ ଦେଲା। ସେମାନେ ଯୀଶୁଙ୍କୁ କହିଲେ, ଜିହାଦିଆର ବେଥଲେମରେ, କାରଣ ଏହିପରି ଭବିଷ୍ୟତ ବକ୍ତା ଏହା ଲେଖିଛନ୍ତି, ତୁମ୍ଭେ ଯୁହୁଦାର ଅଧିପତିମାନ ମଧ୍ୟରେ ଅଟ, ତୁମ୍ଭ ଯୁହୁଦାର ଅଧିପତିମାନଙ୍କ ମଧ୍ୟରୁ ଅଛ, କାରଣ ତୁମର ଜଣେ ରାଜ୍ୟପାଲ ଆସିବେ, ଯାହା ଲୋକ ଇସ୍ରାଏଲ ମେଷପାଲକ ହେବ। ହେରୋଦ ଏବେ ଜ୍ଞାନୀ ଏକ ଘୋରେଇ ସାକ୍ଷାକାରକୁ ଆମନ୍ତ୍ରଣ କଲେ। ଏକ ଗୌଡ଼ା କ୍ରୋଧ ଓ ଭୟ ତାଙ୍କ ହୃଦୟରେ ପ୍ରଯୁକ୍ତ ଥିଲା। କିନ୍ତୁ ସେ ଏକ ଶାନ୍ତ ରକ୍ଷା କଲେ, ବାକ୍ୟ ଓ ଅପରିଚିତ ଲୋକମାନଙ୍କ ନମ୍ରତାରେ ଗ୍ରହଣ କଲେ। ସେ ପ୍ରଶ୍ନ କଲେ, କେଉଁ ସମୟରେ ତାରକା ଉପସ୍ଥିତ ଥିଲେ ଏବଂ ଆନନ୍ଦରେ ପ୍ରଶଂସା କରିବା ଘୋଷଣା କରିଥିଲେ କୃଷ୍ଣଙ୍କ ଜନ୍ମ ସୂଚନା। ସେ ତାଙ୍କ ପରିଦର୍ଶକମାନଙ୍କୁ ବାଡ଼ିଲେ। ସନ୍ଧାନ କରୁଥିବା ଛୋଟ ପିଲା ପାଇଁ ପରିଶ୍ରମୀ, ଯେତେବେଳେ ତୁମମାନେ ତାହାକୁ ପାଇବ, ଆପଣା ମୁଁ ପ୍ରଦର୍ଶନ କଥା କହିବି, ମୁଁ ଆସି ତାହାକୁ ଉପାସନା କରିବି। ତେଣୁ ଯୀଶୁ କହିଲେ, ସେମାନଙ୍କୁ ବେଥଲେହେମକୁ ଯିବା ପାଇଁ ବରଖାସ୍ତ କଲେ। ଜେରୁସାଲମର ଯାଜକ ଓ ପ୍ରାଚୀନମାନେ କୃଷ୍ଣଙ୍କ ଜନ୍ମ ବିଷୟରେ ଅଜ୍ଞ ଥିଲେ କି ନାହିଁ। ଦୂତମାନେ ମେଷପାଲକମାନଙ୍କ ନିକଟକୁ ଜେରୁସାଲମକୁ ଆଣିଲେ। କିନ୍ତୁ ରଜିମାନେ ଏହାକୁ ସେମାନଙ୍କର ଧ୍ୟାନରେ ଅଜ୍ଞ ବୋଲି ଗ୍ରହଣ କରିଥିଲେ। ସେମାନେ ନିଜେ ଯୀଶୁଙ୍କୁ ପାଇଲେ। ସେମାନେ ଜ୍ଞାନୀ ତାଙ୍କ ଜନ୍ମସ୍ଥାନକୁ ନେଇଯିବା ପାଇଁ ପ୍ରସ୍ତୁତ ଥିଲେ। କିନ୍ତୁ ଏହା ବଦଳରେ ଜ୍ଞାନୀ ଲୋକମାନେ ମସିହ ଜନ୍ମ ପ୍ରତି ସେମାନଙ୍କର ଦୃଷ୍ଟି ଆକର୍ଷଣ କରିଥିବାକୁ ଆସିଲେ। ସେମାନେ କହିଲେ, ଯେଉଁମାନଙ୍କର ରାଜା ଯେଉଁ ଲୋକ ଜନ୍ମଗ୍ରହଣ କରିଛନ୍ତି ସେ କେଉଁଠାରେ ଅଛନ୍ତି? ଆମ୍ଭେମାନେ ପୂର୍ବରେ ତାଙ୍କୁ ତାରା ଦେଖିଛୁ ଓ ତାହାଙ୍କୁ ଉପାସନା କରିବାକୁ ଆସିଅଛୁ। ବର୍ତ୍ତମାନ ଗର୍ଭ ଈର୍ଷା ଆଲୋକ ବିରୁଦ୍ଧରେ କବାଟ ବନ୍ଦ କରିଦେଲେ। ଯଦି ମେଷପାଲକ ଓ ଜ୍ଞାନୀ ଲୋକମାନେ ଯେଉଁ ଖବର ଆଣିଲେ ସେମାନେ ଯାଜକ ଓ ରାଜମାନଙ୍କ ସବୁଠାରୁ ଆକସ୍ମିତ ସ୍ଥାନରେ ସ୍ଥାପନ କଲେ। ସେମାନେ ପରମେଶ୍ୱରଙ୍କ ସତ୍ୟର ସାକାର ବୋଲି ସେମାନଙ୍କ ଦାବିକୁ ଅଜ୍ଞାତ କଲେ। ଏହି ଶିକ୍ଷକମାନେ ଯେଉଁମାନେ କହିଲେ ଯେଉଁମାନଙ୍କ ନିର୍ଦ୍ଦେଶ ଦେବା ପାଇଁ ନମସ୍କାର କରିବେ ନାହିଁ, ଶିକ୍ଷକମାନେ ଯେଉଁମାନଙ୍କୁ କହିଲେ ସେମାନଙ୍କୁ ନିର୍ଦ୍ଦେଶ ଦେବା ପାଇଁ ନମସ୍କାର କରିବ ନାହିଁ। ସେମାନେ କହିଲେ ଅଜ୍ଞାନ ମେଷପାଳକ କିମ୍ବା ସ୍ୱାନ୍ତତା ଅଯୋଧିମାନେ ସହିତ କଥାବାର୍ତ୍ତା କରିବା ପାଇଁ ପରମେଶ୍ୱର ସେମାନଙ୍କୁ ଦେଇଛନ୍ତି। ରାଜା ହେରୋଦ ଓ ସମସ୍ତ ଜେରୁସାଲମରେ ଥିବା ଖବର ପାଇଁ ସେମାନେ ଅବମାନତା ଦେଖାଇବାକୁ ସ୍ଥିର କଲେ। ସେମାନେ ଏହା ଦେଖି ବେତଲେହେମକୁ ଯାଇ ଦେଖିବେ ନାହିଁ। ଯୀଶୁଙ୍କ ପ୍ରତି ଆଗ୍ରହ ଏକ ଘନିଷ୍ଠ ଉତ୍ସାହ ଭାବରେ ପାଳନ କରିବା ପାଇଁ ସେମାନେ ଲୋକମାନଙ୍କୁ ନେଇଗଲେ। ପ୍ରିୟ ଶ୍ରୋତା, ସେହି ଯୀଶୁଖ୍ରୀଷ୍ଟ ପରମେଶ୍ୱର ଏହି ପୃଥିବୀକୁ ଆସିବା ପୂର୍ବେ ଅନେକମାନଙ୍କୁ ସ୍ୱପ୍ନ ଦ୍ୱାରା ଦର୍ଶନ ଦ୍ୱାରା କହିଥିଲେ, ମାତ୍ର ଅନେକ ତାହା ଚିହ୍ନି ପାରିଲେ ନାହିଁ। ନିଜ ବଛା ଯାଇଥିବା ଲୋକମାନେ ମଧ୍ୟ ତାହା ଜାଣିପାରିଲେ ନାହିଁ। ମାତ୍ର ଯୀଶୁଖ୍ରୀଷ୍ଟ ଏହି ପୃଥିବୀକୁ ଆସିଲେ, ଜନ୍ମ ନେଲେ, ପରିଶେଷ ସେ ଜୀବନଧାରଣ ଦେଲେ। କ'ଣ ଆପଣ ସେହି ଯୀଶୁଖ୍ରୀଷ୍ଟଙ୍କୁ ବିଶ୍ୱାସ କରନ୍ତି କି? ତାହେଲେ ଚାଲନ୍ତୁ ନିଜକୁ ସମର୍ପଣ କରି ତାହାଙ୍କ ମଧୁର ନାମେ ଆମେ ପ୍ରାର୍ଥନା ଉତ୍ସର୍ଗ କରିବା। ହେ ଆମମାନଙ୍କ ସର୍ବଶକ୍ତି ସର୍ବଜ୍ଞାନୀ ପ୍ରେମର ସାଗର ଦୟାମୟ ଅନ୍ତର୍ଯ୍ୟମୀ ଅନୁଗ୍ରହ ପିତା, ଧନ୍ୟବାଦ ଅର୍ପଣ କରୁଛୁ ପ୍ରଭୁ। ବର୍ତ୍ତମାନ ଯାହା କିଛି ତୁମ ସେହି ଭକ୍ତଙ୍କ ଦ୍ୱାରା ଶୁଣାଇଅଛ, ସେହି ବାକ୍ୟ ଅନୁସାରେ ଆମମାନଙ୍କୁ ଚାଲିବା ପାଇଁ ବୁଦ୍ଧିରେ, ଜ୍ଞାନରେ, ଶକ୍ତିରେ ପରିପୂର୍ଣ୍ଣ କର। ପବିତ୍ର ଆତ୍ମା ଦ୍ୱାରା ଆମମାନଙ୍କୁ ପରିଚାଳନା କର। ପରିଶେଷ ଯେବେ ତୁମେ ତୁମ ସେହି ସହସ୍ରଦୂତଙ୍କ ସହ ଆସିବେ, ଆପଣା ସାଧୁମାନଙ୍କୁ ସଂଗ୍ରହ କରିବା ନିମନ୍ତେ, ସେତେବେଳେ ଆମମାନଙ୍କୁ ସ୍ମରଣ କର ବୋଲି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ମଧୁରମୟ ନାମରେ ଏହି ଛୋଟ ଭିକ୍ଷା ମାଗୁଛି, ଶୁଣି ଗ୍ରହଣ କର, ଆମେନ୍।
ପ୍ରିୟ ଶ୍ରୋତା, ଆମେ ଆଶା କରୁଛୁ ଯେ ଆମର କାର୍ଯ୍ୟକ୍ରମ ଆପଣମାନଙ୍କୁ ପସନ୍ଦ ଲାଗୁଥିବ। ଆପଣଙ୍କର ମତାମତ ଜଣାଇବା ପାଇଁ ଆମର ଏହି ଠିକଣାରେ ଯୋଗାଯୋଗ କରନ୍ତୁ। ଆମ ଠିକଣା: ଆଡ଼ଭେଣ୍ଟିଷ୍ଟ ମିଡ଼ିଆ ସେଣ୍ଟର, SDA ମିଶନ କମ୍ପାଉଣ୍ଡ, ସାଲିସବୁରି ପାର୍କ, ପୁଣେ 411037, ମହାରାଷ୍ଟ୍ର। ବା ଖୋଲନ୍ତୁ ଆମର ୱେବସାଇଟ୍, ଯେକୌଣସି ଆଣ୍ଡ୍ରଏଡ଼୍ ଫୋନ୍, ସ୍ମାର୍ଟଫୋନ୍, ଡେସ୍କଟପ୍, ଲ୍ୟାପଟପ୍ କିମ୍ବା ଟ୍ୟାବ୍ଲେଟ୍। ଆମର ୱେବସାଇଟ୍ www.awr.org/ori ଏବଂ www.adventistmediacenterindia.org।